ଯଦି ଦେଖିବା ଗତ 24 ଘଣ୍ଟାରେ ରାଜ୍ୟରେ କିଛି କିଛି ସ୍ଥାନରେ ବର୍ଷା ସହିତ ଘଡ଼ଘଡ଼ି ବିଜୁଳି ଏବଂ ପଥର କୁଆପଥର ବର୍ଷା ବି ରିଅଲାଇଜ୍ ହୋଇଛି। ଆଗାମୀ 3 ଦିନ ପର୍ଯ୍ୟନ୍ତ ରାଜ୍ୟରେ କିଛି କିଛି ଜାଗାରେ ବର୍ଷା ସହିତ ବିଜୁଳି ଘଡ଼ଘଡ଼ି ଏବଂ କୁଆପଥର ବର୍ଷା ବି ହେବାର ସମ୍ଭାବନା ରହିଛି। ତା ସହିତ ପବନର ଗତି କିଛି ସମୟ ପାଇଁ 50-60 କିଲୋମିଟର/ଘଣ୍ଟା ବହିବାର ସମ୍ଭାବନା ରହିଛି। ଯେମିତିକି ଆଗାମୀ 24 ଘଣ୍ଟାରେ ମୟୂରଭଞ୍ଜ, କେଉଁଝର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ ଜିଲ୍ଲାରେ ଅନେକ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବା ସହିତ ଘଡ଼ଘଡ଼ି, ବିଜୁଳି ଆଉ କୁଆପଥର ବର୍ଷା ହେବାର ବି ସମ୍ଭାବନା ରହିଛି। ତା ସହିତ କିଛି ସମୟ ପାଇଁ 50-60 କିଲୋମିଟର/ଘଣ୍ଟା ପବନ ବହିବାର ବି ସମ୍ଭାବନା ରହିଛି। ସେଥିପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଆଉ କିଛି କିଛି ଜିଲ୍ଲାରେ ୟେଲୋ ଆଲର୍ଟ ଜାରି କରାଯାଇଛି, ଯେଉଁଠାରେ କି ହାଲକାରୁ ମଧ୍ୟମ ଧରଣର ବର୍ଷା ହେବା ସହିତ ବିଜୁଳି ଘଡ଼ଘଡ଼ି ହେବାର ବି ସମ୍ଭାବନା ରହିଛି। ଯେମିତିକି ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ନୟାଗଡ଼, କନ୍ଧମାଳ, କଳାହାଣ୍ଡି, କଟକ, ଜଗତସିଂହପୁର, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା ଜିଲ୍ଲାରେ ଆଉ କାଲି ପାଇଁକା 23 ତାରିଖ ପାଇଁକି ବି 3ଟି ଜିଲ୍ଲାରେ ଅରେଞ୍ଜ ଆଲର୍ଟ ରଖାଯାଇଛି। ହାଲକାରୁ ମଧ୍ୟମ ଧରଣର ବର୍ଷା ହେବା ସହିତ ଘଡ଼ଘଡ଼ି, ବିଜୁଳି ଏବଂ ତା ସହିତ କୁଆପଥର ବର୍ଷା ବି ହେବାର ସମ୍ଭାବନା ରହିଛି। ଆଉ ପବନର ଗତି 40-50 କିଲୋମିଟର/ଘଣ୍ଟା ରହିବାର ସମ୍ଭାବନା ରହିଛି। ଯେମିତିକି ମୟୂରଭଞ୍ଜ, କେଉଁଝର, ବାଲେଶ୍ୱର ଏବଂ ଭଦ୍ରକ ଜିଲ୍ଲାରେ ଆଉ ୟେଲୋ ଆଲର୍ଟ ଜାରି କରାଯାଇଛି ଗଞ୍ଜାମ, ଗଜପତି ଜିଲ୍ଲାରେ। ଆଉ ପହରଦିନ ପାଇଁକି 24 ତାରିଖ ପାଇଁକି ବି କାମ ସ୍ଥାନରେ କି ଗୋଟେ କିମ୍ବା 2ଟା ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବା ସହିତ ବିଜୁଳି ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି ମୟୂରଭଞ୍ଜ ଆଉ କେଉଁଝର ଜିଲ୍ଲାରେ।